శ్రీమద్భాగవతం సెవెంత్ క్యాంటో చాప్టర్ 14 టెక్స్ట్ 12 రాజదర్థే స్వామి ఆనన్న అన్యాదవా పీతరం గురు తస్యాంశ్వత్వం స్త్రియం జయా హస్తేన హే జితో జితో జయా తదర్థే స్వాన్ ప్రాణన్యాత్ పీతరం గురు తస్యాం సూత్రం స్త్రియంగ్యాస్తేన హ్యజితో జిత నారదముని ఐడియల్ ఫ్యామిలీ లైఫ్ ఆదర్శ పారివారిక జీవన భగవస్త జీవన సంబంధ కూర్చుంది వ్యక్తి సాధారణత నిజర పత్నీ ఆపణ ఆత్మ భళి ఖూబ్ విచార కరె ভাল পায় ଯାହାଫଳରେ ବେଳେବେଳେ ଏପରି ହୁଏ ସେ ନିଜକୁ ମଧ୍ୟ ନିଜେ ହତ୍ୟା କରେ କିମ୍ବା ଅନ୍ୟମାନଙ୍କୁ ହତ୍ୟା କରେ ଏପରିକି ତା'ର ପିତା ମାତା ଗୁରୁ ବା ଶିକ୍ଷକଙ୍କୁ ମଧ୍ୟ ହତ୍ୟା କରେ ସେଥିପାଇଁ ଦ୍ୟାରଫୋର୍ ଇଫ୍ ୱାନ୍ କ୍ୟାନ୍ ଗିଭ୍ ଅପ୍ ହିଜ୍ ଆଟାଚମେଣ୍ଟ ଟୁ ସଚ୍ ଏ ୱାଇଫ୍ ହି କଙ୍କର୍ସ ଦି ସୁପ୍ରିମ୍ ପର୍ସନାଲିଟି ଟୁ ଗଡ୍ ହେଡ୍ ହୁଇଜ୍ ନେଭର୍ କଙ୍କର୍ଡ ବାଇ ଏନି ୱାନ୍ ସେଥିପାଇଁ ଯଦି କୌଣସି ବ୍ୟକ୍ତି ଏ ପ୍ରକାର ଏକ ସ୍ତ୍ରୀ ପ୍ରତି ଆସକ୍ତି ତ୍ୟାଗ କରନ୍ତି ତାହେଲେ ଅଜିତ ଯେ ଭଗବାନ ତାଙ୍କୁ ସେ ଜିଣିଯିବେ ହେଲା ଶ୍ଳୋକର ଅର୍ଥ ଜୟା ଜଗର୍ଥେ ସ୍ୱାମ ପ୍ରାଣ ସନ୍ୟାତ ବା ପିତରଂ ଗୁରୁ ତସ୍ୟାଂ ସ୍ୱତ୍ୱଂ ସ୍ତ୍ରିୟଂ ଜୟାତ ଜସ୍ତେନ ହି ଅଜିତ ଅଜିତ ନାରଦ ମୁନି ମହାଜନ ସୂତ୍ରେ ମହାଜନ ଯେଇ କହ ସେଇ ସତ୍ୟମାନୀ ମହାଜନ ସାଧୁ ମହାଜନ ମହାଜନ ସୂତ୍ରରେ ଯେଉଁ ଉପଦେଶ ଦେଉଛନ୍ତି ଆଉ ବିଶେଷ କରି ଆଇଡ଼ିଆଲ ଫ୍ୟାମିଲି ଲାଇଫ୍ ଆଦର୍ଶ ଗୃହସ୍ଥ ଜୀବନ ପାରିବାରିକ ଜୀବନ ସମ୍ବନ୍ଧରେ ଯେ କଥା କହୁଛନ୍ତି ତାହା ବଡ଼ ଗୁରୁତ୍ୱପୂର୍ଣ୍ଣ କଥା ବହୁ କଥା କହିଲେଣି ଆଉ କେତେ କଥା କହିବେ ବିଶେଷ କରି ଏ ଶ୍ଳୋକରେ କହୁଛନ୍ତି ଯେ ସ୍ତ୍ରୀ ପ୍ରତି ଆସକ୍ତିର କଥାଟା କହୁଛନ୍ତି ପତ୍ନୀ ପ୍ରତି ଆସକ୍ତି ଅତି ଦୃଢ଼ ଆସକ୍ତି ଏ ଆସକ୍ତି ଯୋଗୁଁ ଏପରି ବି ହେଉଛି ବେଳେବେଳେ ନିଜେ ଅତି ମୃତ୍ୟୁବରଣ କରୁଛନ୍ତି ନିଜେ ହତ୍ୟା କରୁଛନ୍ତି ଆତ୍ମହତ୍ୟା ବି କେହି କରୁଛନ୍ତି କିମ୍ବା ଅନ୍ୟକୁ ହତ୍ୟା କରୁଛନ୍ତି ଏପରିକି ନିଜର ପିତା ଏବଂ ଶିକ୍ଷକ ଗୁରୁଙ୍କୁ ମଧ୍ୟ ହତ୍ୟା କରୁଛନ୍ତି ସେଥିପାଇଁ ସେଥିପାଇଁ ନାଦମୁନି ଉପଦେଶ ଦେଉଛନ୍ତି ଏ ଆସକ୍ତିକୁ ତ୍ୟାଗ କର ସ୍ତ୍ରୀ ପ୍ରତି ଥିବା ଏ ଆସକ୍ତିକୁ ତ୍ୟାଗ କର ଯଦି କେହି କରିପାରିବ ତାହେଲେ ସେ ଅଜିତ ଯେ ଭଗବାନ ତାଙ୍କୁ ସେ ଜିଣିପାରିବ ଅନ୍ୟ କଥାରେ ଏ ଆସକ୍ତି ତୁମେ ତ୍ୟାଗ କରିପାରିଲେ କୃଷ୍ଣ ପ୍ରତି ଆସକ୍ତି ତୁମେ ହେବ କୃଷ୍ଣ ପ୍ରତି ଆସକ୍ତି ତୁମର ବୃଦ୍ଧି ହେବ ତା ନହେଲେ କୃଷ୍ଣ ପ୍ରତି ଆସକ୍ତି ହେବ ନା ତାହାକେ କସ୍ମିନ୍ କାଳେ ହେଇପାରିବ ନା ମତିନ୍ନ କୃଷ୍ଣେ ସ୍ୱତଃ ପରତ ବା ମିଥୋ ଅଭିବଦ୍ଧିତ ଗହବ୍ରତାନ ଅଦାନ୍ତ ଗୋଭି ବିଶତାନ୍ତ ମିଶ୍ରମ ପୁନଃ ପୁନଃ ଚର୍ବିତ ଚର୍ବାଣାନାଂ ଏ କଥା ପ୍ରହ୍ଲାଦ ମହାରାଜ କହିଛନ୍ତି ମହାଜନ ପ୍ରହ୍ଲାଦ ମହାରାଜ ମଧ୍ୟ ଜଣେ ମହାଜନ ନାରଦମୁନି ମହାଜନ ତେଣୁ ମହାଜନ ମାନଙ୍କର ଗୋଟେ କଥା ରାଜ ମହାଜନ ମାନ ଯେଉଁ କଥା କହନ୍ତି ତା ମାନଙ୍କର ଆତ୍ମକଲ୍ୟାଣାର୍ଥୀ ସେମାନେ ପ୍ରକୃତ ପକ୍ଷେ ଆମର ସୃହୃଦ ଭଗବାନ ଯେମିତି କହିଲେ ସୃହୃଦଂ ସର୍ବଭୂତାନାଂ ମୁଁ ଏକମାତ୍ର ସମସ୍ତ ଜୀବର ମଙ୍ଗଳାକାଂକ୍ଷୀ ବନ୍ଧୁ ତଦ୍ରୁପ ଭାବେ ଭଗବାନଙ୍କ ପ୍ରିୟ ଭକ୍ତଗଣ ସାଧୁ ମହାଜନଗଣ ମଧ୍ୟ ସୃହୃଦ ମଙ୍ଗଳାକାଂକ୍ଷୀ ବନ୍ଧୁ ସେମାନେ ପ୍ରକୃତ ପକ୍ଷେ ଆମମାନଙ୍କ ବଦ୍ଧ ଜୀବମାନଙ୍କ ଦୁର୍ଦ୍ଦଶା ଦେଖି ହୃଦୟରେ ବ୍ୟଥିତ ହୁଅନ୍ତି କ୍ରନ୍ଦନ ହିଁ କରନ୍ତି ସେମାନଙ୍କର ଏଠି କୌଣସି କାମ ନାହିଁ ନିଜ କାର୍ଯ୍ୟ ନାହିଁ ତ ଯାଉଁ ତାର ଘର ମହାନ୍ତ ସ୍ୱଭାବ ଏଇ ତାରି ପାମର ଏ ମହାତ୍ମାର ସ୍ୱଭାବ ଏଇ ପାମର ମୂଢ଼ ବଦ୍ଧ ଜୀବମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ଏଠିକି ଆସିଛନ୍ତି ସେମାନଙ୍କର ଏଠିକି ଆସିବାର କୌଣସି ଆବଶ୍ୟକତା ନାହିଁ ଭୌତିକ ଜଗତକୁ କାହିଁକି ସେମାନେ ଆସିବେ ସେମାନେ କ'ଣ କର୍ମଫଳ ବାଧ୍ୟ କି ସେମାନେ ମୁକ୍ତ ଜୀବ ଭଗବତ ପାର୍ଷଦ ଭଗବାନଙ୍କ ପାଖରେ ରହିବା ତାଙ୍କ ସ୍ଥାନ ସେଠି ଏଠିକି ଆସିବାର କୌଣସି ଆବଶ୍ୟକତା ନାହିଁ ସେମାନଙ୍କର, କେବଳ ଏଥିପାଇଁ ଆସୁଛନ୍ତି ତାର ତେ ପାମର ଏଇ ବଦ୍ଧଜୀବମାନଙ୍କୁ ଉଦ୍ଧାର କରିବା ପାଇଁ, ଏ ତତ୍ତ୍ୱ ଜ୍ଞାନ ଉପଦେଶ ଦେଇ କୃପା ପ୍ରକାଶ କରିବା ପାଇଁ ଉଦ୍ଧାର କରିବା ପାଇଁ ଆସୁଛନ୍ତି, ଅନ୍ୟ କାମ ତାଙ୍କର ଏଠି ନାହିଁ। ତେଣୁ ସେମାନେ ଯାହା କହନ୍ତି ତା ଆମମାନଙ୍କର ମଙ୍ଗଳ କାମ, ସେଥିପାଇଁ ଏଇ କଥା ଏଠି ନାରଦମୁନି କହୁଛନ୍ତି। ଆଉ ପ୍ରହ୍ଲାଦ ମହାରାଜ ମଧ୍ୟ ସେ କଥା କହିଲେ, ମତିନ୍ନ କୃଷ୍ଣୀ ସ୍ୱତଃ ପରତୋ ବା ମିଥୋ ବିବୃତ୍ତିତ ଅଦାନ୍ତ ଗୋଭୀର ବିଶଦାନ୍ତ ମିଶ୍ରମ ପୁନଃ ପୁନଃ ସର୍ବୀତ ସର୍ବନାମ। ଅଦାନ୍ତ ଗୋଭୀ ଗୃହବ୍ରତାନ, ଯେ ଗୃହବ୍ରତ ଏ ଆସକ୍ତି ଯାହାର ଅଛି ପତ୍ନୀ ପ୍ରତି ସନ୍ତାନମାନ ପ୍ରତି ତଥାଗତ ଗୃହ ପ୍ରତି ପ୍ରଚୁର ଆସକ୍ତି ପ୍ରବଳ ଆସକ୍ତି ଯାହାର ଅଛି, ଆଉ ଅଜିତେନ୍ଦ୍ରିୟ ଜିତେନ୍ଦ୍ରିୟ ନୁହେଁ, ଅଦାନ୍ତ ଗୋଭୀ ଗୋଦାସ ଅଜିତେନ୍ଦ୍ରିୟ ଗୃହସ୍ଥ, ତାର କସ୍ମିନ କାଳେ କୃଷ୍ଣ ମତି ହବ ନା, ମତି ନ କୃଷ୍ଣେ ସ୍ୱତଃ ପରତୋ ବା ମିଥୋ ଅଭିବୃତ୍ତିତ, ନିଜ ପ୍ରଚେଷ୍ଟାରେ ଅନ୍ୟ ପ୍ରଚେଷ୍ଟାରେ ଅଭର ମିଳିତ ପ୍ରଚେଷ୍ଟାରେ ବି ହବ ନା ତା ଏଇ କଥା ସବୁ ପୁନଃ ପୁନଃ ଚର୍ବିତ ସର୍ବନାମ ବିଶ୍ୱ ତମିଶ୍ରମ ପୁନଃ ପୁନଃ ଚର୍ବିତ ସର୍ବନାମ କ'ଣ କରୁଛି ସେ ନା ଏ ଆସକ୍ତି ଯୋଗୁଁ ଏ ଯେଉଁ ତଥାକଥିତ ପତ୍ନୀ ବା ଗୃହ ଆସକ୍ତି ଯୋଗୁଁ ପୁନଃ ପୁନଃ ବାରମ୍ବାର ସେ ଚର୍ବିତ ଚର୍ବଣ କରୁଛି, ବିଷ ବିସ୍ଥା ଚୋବଉଛି ଫୁପାଡ଼ୁଛି ଚୋବଉଛି ଫୁପାଡ଼ୁଛି, ଏହା କରୁଛି ଆଉ ସେ ବିଷତେ ତମିଶ୍ରମ ଅନ୍ନଣା ଆମ କଥା ଆମ ସିଜନୀରେ ହିଁ ପ୍ରବେଶ କରୁଛି, ଇ ଗତି ହେଉଛି ସେ କଥା। କିନ୍ତୁ କୃଷ୍ଣ ମତି ତାର ହେଇପାରୁନି, କାହିଁକି ନା ସେ ଆସକ୍ତି ତ ତ୍ୟାଗ ନ କଲେ କୃଷ୍ଣ ମତି ହବ ନା, କୃଷ୍ଣଙ୍କ ପ୍ରତି ଆସକ୍ତି ତୁମର ହବ ନା, ଏ କଥା କହୁଛନ୍ତି। ଆଉ ଏ ବଡ଼ ଆସକ୍ତି ତ୍ୟାଗ କରିବା ବଡ଼ କଷ୍ଟକର ବ୍ୟାପାର, ଆମର ପରମାରାଧ୍ୟ ଗୁରୁଦେବ ଏ ତାଙ୍କର ଭାଷ୍ୟରେ ମଧ୍ୟ କହିଛନ୍ତି, ଯେ ଯଦି ଏ ଦୃଢ ବ୍ୟାପାର ଏ ଯେଉଁ ପତ୍ନୀ ପ୍ରତି ଥିବା ଆସକ୍ତି ତଥା ଗୃହ ପ୍ରତି ଥିବା ଆସକ୍ତି ତ୍ୟାଗ କରିପାରିବ ତାହେଲେ ସେ ଅଜିତ ଅଜିତ ହବ, ଭଗବାନ କୃଷ୍ଣ ଯେ ଅଜିତ ତାଙ୍କୁ ସେ ସହଜରେ ଝିଣି ଯାଇପାରିବ, ଅର୍ଥାତ୍ ସେ ଶୁଦ୍ଧ ଭକ୍ତି ଆଚରଣ କରିପାରିବେ। ଆଉ ଯାହାଫଳରେ କୃଷ୍ଣ ଯାହାଙ୍କ ପ୍ରେମ ବାଧ୍ୟ ଭକ୍ତ ପ୍ରେମ ବାଧ୍ୟ ଶୁଦ୍ଧ ପ୍ରେମ ଦ୍ୱାରା ବନ୍ଧା ହେଇଯାଆନ୍ତି, ତାହେଲେ ଆମେ ସେ କଥା କହୁଥିଲେ ସେ ବଦ୍ଧ ବାଧ୍ୟ ହେଇଯିବେ, ସେ ଅଜିତଙ୍କୁ ଜିଣିଯିବେ, ଏ କଥା କୁହାଯାଇଛି। ଏହି ସମ୍ବନ୍ଧରେ ବହୁ କଥା ଶ୍ରୀମଦ ଭାଗବତରେ ଅଛି, ବହୁ ମହାଜନ କହିଛନ୍ତି ସ୍ତ୍ରୀ ପ୍ରତି ଆସକ୍ତି ତେଜ୍ୟ ଆଉ ଏ ବଡ଼ ବିପଦଜନକ, ଯାହାର ସ୍ତ୍ରୀ ଆସକ୍ତି ଅଛି ସେ ଆସକ୍ତି ତ୍ୟାଗ ନ କରିବ କୃଷ୍ଣ ମତି ହବ ନା, କୃଷ୍ଣ ପ୍ରତି ଆସକ୍ତି ହବ ନା। ପ୍ରହ୍ଲାଦ ମହାରାଜ ମଧ୍ୟ ଅଶ୍ରବାଳଙ୍କୁ ତାଙ୍କର ଯେଉଁ ଉପଦେଶ ଦେଇଛି ସେ ମୋତେ କହିଛନ୍ତି, କଥମ ପ୍ରିୟା ୟା ଅନୁକମ୍ପିତା ୟା ସଙ୍ଗମ ରହସ୍ୟ ଋଷିରାଂଶ ମନ୍ତ୍ର ଶ୍ରୁତ୍ସୁ ତତ୍ସ୍ନେହ ଶୀତ ଶିଶୁନାଂ କଳାକ୍ଷଣାଂ ଅନୁରକ୍ତ ଚିତ ତେଜତ୍ କୋଶସ୍କୃତ ଇବେହମାନ କର୍ମାଣି ଲୋଭାଦ ଅବିତୃପ୍ତ କାମ ଔପସ୍ଥ ଜେହଂ ବହୁମନ୍ୟମାନ କଥମ ବିରଜତେ ଦୁରନ୍ତ ମୋହ। ପ୍ରହ୍ଲାଦ ମହାରାଜଙ୍କର କଥା ସେଟା, କଥମ ପ୍ରିୟା ୟା ଅନୁକମ୍ପିତା ୟା ସଙ୍ଗମ ରହସ୍ୟ ଋଷିରାଂଶ ମନ୍ତ୍ର ସୁତ ସ୍ନେହ ଶୀତ ସିଜନ କଳାକ୍ରଣ ଅନୁରକ୍ତ ଚିତ୍ତ, ଏଗୁଡ଼ା କେମିତି ଛାଡ଼ିବି, ମୋର ପ୍ରିୟତମା ଭାର୍ଯ୍ୟା ସେ ଅନୁକମ୍ପିତା ପ୍ରିୟତମାର ସଙ୍ଗ ରହସ୍ୟ ମନୋହର ଆଳାପ ଏଗୁଡ଼ାକ ତ କେଡ଼େ ସୁନ୍ଦର କଥା, ୟାକୁ କେମିତି ଛାଡ଼ିବି। ସୁତ ସ୍ନେହ ଶୀତ ଶିଶୁନ କଳାକ୍ରଣ ଅନୁରକ୍ତ ଚିତ୍ତ, ଛୋଟ ଛୋଟ ପିଲା ହେଇଛନ୍ତି ଗୁଲୁଗୁଲିଆ କଥା କହୁଛନ୍ତି ସେ କେଡ଼େ ମଧୁ, ତାକୁ କେମିତି ଛାଡ଼ିବି ସେ କର୍ମାଣି ଲୋଭାଦ ଅବିତୃପ୍ତ କାମ ଔପସ୍ଥ ଜେହଂ ବହୁମନ୍ୟମାନ, ପ୍ରିୟତମା ଭାର୍ଯ୍ୟା ମୋର ଆସିଛି ମୋର ଯୋଡ଼େ ଇନ୍ଦ୍ରିୟକୁ ବିଶେଷ କରି ସେ ଆନନ୍ଦ ଦେଉଛି, ଉପସ୍ଥ ଇନ୍ଦ୍ରିୟ ଆଉ ଜୁହା ଇନ୍ଦ୍ରିୟକୁ ଆନନ୍ଦ ଦେଉଛି, ସୁନ୍ଦର ଭାବରେ ଖାଦ୍ୟ ପ୍ରସ୍ତୁତ କରୁଛି ରାନ୍ଧୁଛି ବାଡ଼ୁଛି ପାଖରେ ବସୁଛି ଖୁଆଉଛି ଆଉ ଉପସ୍ଥ ଇନ୍ଦ୍ରିୟକୁ ଆନନ୍ଦ ଦେଉଛି, ଯାହା କହନ୍ତି ସେକ୍ସ ପ୍ଲେଜର ଜନନୀ ଜନନ ଯୌନ କ୍ରିୟା ଆନନ୍ଦ ମିଳୁଛି তাহলে কথম বীরজেতে দুরন্তমোহ, এ প্রকার যাহা উপস্থ ইন্দ্রিয় যা আত্মসুখকে যে বহুমানন করছেন, সে দুরন্ত মোহগ্রস্ত হয়েছেন, সে কিপরি বৈরাগ্যযুক্ত ভক্তির অনুষ্ঠান করিবে? প্রহ্লাদ মহারাজ সেঙ্কর ইয়ে আসক্তি ত্যাগেনি, সে বৈরাগ্যযুক্ত ভক্তি অনুষ্ঠান করিবে কিপরি? অসম্ভব, এই পারিব না। প্রহ্লাদ মহারাজ সেই কথাই কৌছেন। উনিশশো সপ্তম স্কন্ধ ভাগবত নব অধ্যায়ের মধ্যে প্রহ্লাদ মহারাজঙ্ক কথা আছে, জন্মৈথুন আদি গ্রহণী এদি সুখং হি তুচ্ছং কণ্ডুয়েনান করৈরৈব দুঃখ দুঃখং তৃপন্তি নেহ কৃপণা বহু দুঃখ ভাজ কণ্ডুতি মন মনসীজ বিষহিত ধীর। এই কথা অধ্যয়ন প্রহ্লাদ মহারাজ কৌছন্তি। এই প্রহ্লাদঙ্কর উক্তি নৃসিংহদেবঙ্কর প্রতি প্রহ্লাদঙ্কর উক্তি। জন্মৈথুনাদি গ্রহমেদি সুখং হি তুচ্ছং, গ্রহমেধীর মৈথুন সুখটা অতি তুচ্ছ সুখ, যে সুখ কি এ ভৌতিক জগতরে বহু মানন করা হচ্ছে। হ্যাঁ, এই মৈথুন সুখটাকু সর্বোৎকৃষ্ট সুখ বলে বিবেচনা করা যাচ্ছে। দ্য সেক্স প্লেজার ইজ কনসিডার্ড টু বি দ্য বেস্ট প্লেজার ইন দিস মেটেরিয়াল ওয়ার্ল্ড। মানে কিন্তু প্রহ্লাদ মহারাজ কহিলে গ্রহমেধি সুখং হি তুচ্ছং, কে সুখ এটা অতি তুচ্ছ। হ্যাঁ, কণ্ডু এনান কর ইয়ে রহিব দুঃখ দুঃখং, উদাহরণ দেউছ কণ্ডু রোগ হয়েছি, কুণ্ডিয়া হয়েছি, প্রথমে গলগল হচ্ছে, কুণ্ডিয়া পাই ভুল লাগুছি। হ্যাঁ, কিন্তু পরে পরিণতি কোণ হচ্ছে না, বড় বড় কাছু হচ্ছে, ধব্ধ কট কট কেড়ে যন্ত্রণা হল, তার পরিণতিটা কি ভয়ঙ্কর দুঃখদায়ক হয়ে গল। তৃপন্তি নেহ কৃপণা বহু দুঃখ ভাব কণ্ডুতি বন মনসীজ বিষহিত ধীর। কামুক দীন ব্যক্তি যে সে এই মৈথুন সুখ প্রতি আসক্ত হবার যোগ বহু দুঃখ পাইলে সুধা সেথিরে তৃপ্ত হুঁতি না, তৃপ্তি আসিব না, কিংবা সেথির বিরত হুঁতি না। কেবলমাত্র নৃসিংহদেব কৌঁচ আপনার কৃপা পাত্র ধৃতি মহান ভক্তগণ এই কামর বেগ সহ্য করিপারে অন্য কে নুহতি। আপনি মহারাজ মধ্যে সে কথা কেছেন, ন জাত কাম কামানং বহুই ন সাম্যতি হমেশা কুসুমত্মেব ভূয় এবাবিবর্ধতে। উপভোগ দেই ইন্দ্রিয়কে তুমি তৃপ্ত করিপারিব না, উপভোগ কামনাকে শান্ত করিপারিব না, হমেশা কুসুমত্মেব ভূয় এবাবিবর্ধতে। অগ্নিরে যদি হুতাহুতি করিব তা প্রজ্বলিত হব অধিকর অধিক, তা কদাপি নির্বাপিত হব না, অধিক হুত চাহিব। তদ্রূপ ভাবে ইন্দ্রমানকে যেতে অধিক উপভোগ দেব সে অধিক চাহিবে, কদাপি শান্ত হেবে না। তা বহু কথা মধ্য যজাতি মহারাজ কৈছেন। এপরিকি বৃদ্ধ ব্যক্তি মধ্য জিজ্ঞত জানু জিজ্ঞতি তাং তৃষ্ণ দুঃখ নিবং সর্ব কাম দ্রুত ত্যজে। হ্যাঁ, যা দুস্তেজ্যা হ্যাঁ দুর্মতি ভীর জিজ্ঞত জানু জিজ্ঞতি তাং তৃষ্ণ দুঃখ নিবং সর্ব কাম দ্রুতম ত্যজে। যদি মহারাজ বৃদ্ধ অকর্মণ্য বৃদ্ধ হয়ে গেলি, মৃত্যু মুখরে পৌঁছলাণী, মরিব অল্প সময় পরে, মৃত্যু বরণ করিব, এই প্রকার বেড রিডিম হয়ে যাইছে, উঠিবার শক্তি না, তথাপি এ উপভোগ কামনাকে সে ত্যাগ করিপারুনি কেন? তেমন যদি প্রকৃত পক্ষে আপনার সুখ চাহান্তি আনন্দ চাহান্তি দ্রুত মুতে যেতে এই কামনাকে শীঘ্র ত্যাগ কর। এই জাতি মহারাজঙ্কর শক্তি নিজ অভিজ্ঞতার সে কৌছন্তি, কারণ সে শহ শহ বর্ষ ধরি দেবযানীকে উপভোগ করছেন, তথাপি পরিতৃপ্ত হই না, এর সে নিজে কথা কৌছেন। সেথিপাই এ মহাজন মানে সমস্তেই কথা একথাই কৈছেন, নারদ মানে সেই কথাই কৈছেন। তেমনি এগুলিক বড় আম প্রতি বড় সুন্দর উপদেশ আছে। যেতবে আমার জীবনের লক্ষ্য হচ্ছে, মানব জীবনের লক্ষ্য হলা পরমার্থ হলা কৃষ্ণ ভক্তি কৃষ্ণ প্রাপ্তি, সেতবে এগুলিকে ত্যাগ করা উচিত, তাহলে সে কৃষ্ণ ভক্তি বা পরমার্থ হলা ওটা হব কেমিতি, কেবে হইপারিব না। সেই কথা যে ত্যাগ করিপারিব সে অজিত জিত হইপারিব, অজিত যে কৃষ্ণ ভগবান তাঁকে সে জিণি যাইপারিব, তা নহলে হব না। ପୁନଶ୍ଚ ସେଇ ନାରଦ ମୁନି ଧର୍ମରାଜ ଯୁଧିଷ୍ଠିରଙ୍କ ପ୍ରତି ମଧ୍ୟ ଏଇଟା ଧର୍ମରାଜ ଯୁଧିଷ୍ଠିରଙ୍କର ଚାଲିଛି ବୋଧେ ଗଲାଣି ହଁ ଏ ଚତୁର୍ଦ୍ଦଶ ଅଧ୍ୟାୟ ଚାଲିଛି ଦ୍ୱାଦଶ ଅଧ୍ୟାୟରେ ମୋତେ କହିଛନ୍ତି ସେ କଥା ହଁ ନାରଦଙ୍କର ଆଶ୍ରମ ଧର୍ମ ବର୍ଣ୍ଣନ ପ୍ରସଙ୍ଗରେ ଧର୍ମରାଜ ଯୁଧିଷ୍ଠିର କହିଲେ ନାରଦ ସେଇ କଥା ହେଇଛି ସୁଶୀଳ ମିତ ଭୋଗ ଦକ୍ଷ ସଧାନ ଜିତେନ୍ଦ୍ରିୟ ଯାବଦର୍ଥମ ବ୍ୟହରେ ସ୍ତ୍ରୀ ସ୍ତ୍ରୀ ନିର୍ଜିତ ବର୍ଜୟତ ପ୍ରମଦାଘାତଂ ଅର୍ଥ ବୃହଦ୍ରତ ଇନ୍ଦ୍ରିୟାଣି ପ୍ରମାଣାନ୍ତି ହରନ୍ତି ଏବେ ଜଦେର୍ମାନ ନନ୍ନଗ୍ନି ପ୍ରମଦାନାମ ଘୃତକୁମ୍ଭ ସମ ପୁମାନ ସୁଦଙ୍ଗପି ରହଦ ଇହାଦନ୍ୟଦା ଯାବତ ଅର୍ଥ କୃତ କଳ୍ପିତ୍ୱାତ୍ମନ ଯାବତ ଆଭାସ ଇଦଂ ଈଶ୍ୱର ଦ୍ୱୈତମ ତାବ ନ ବିରମେତ୍ତ ତୋହି ଅସ୍ୟ ବିପର୍ଯ୍ୟ ଏତତ୍ ସର୍ବଂଗ୍ରସ୍ତସ୍ୟ ସମାମ୍ନାତଂ ଯଦେରପି ଗୁରୁବୃତ୍ତିର୍ବିକଳ୍ପେନ ଗୃହସ୍ଥ ସ୍ୟର୍ତ୍ତୁ ଗାମିନଃ ଏ ନାରଦମୁନିଙ୍କର ଉପଦେଶ ଅଛି ସ୍ତ୍ରୀ ଲୋକ ସ୍ତ୍ରୀ ସଙ୍ଗୀ ବ୍ୟକ୍ତି ଗଣଙ୍କ ସହିତ ଯେତିକି ପ୍ରୟୋଜନ ସେତିକି ମାତ୍ର ବ୍ୟବହାର କର୍ତ୍ତବ୍ୟ ସମସ୍ତଙ୍କର କାମିନୀ ଗାଥା ଗ୍ରାମ୍ୟ କଥା ବର୍ଜନ କର୍ତ୍ତବ୍ୟ କାରଣ ପ୍ରବଳ ଇନ୍ଦ୍ରବର୍ଗ ତ୍ୟକ୍ତ ଗୃହ ସନ୍ନ୍ୟାସୀର ମଧ୍ୟ ମନହରଣ କରନ୍ତି ନାରୀ ହେଉଛି ସାକ୍ଷାତ ଅଗ୍ନିଶମ ପୁରୁଷ ହେଉଛି ଘୃତକୁମ୍ଭ ତୁଲ୍ୟ ଅଦେ ନିର୍ଜନରେ ସୁୟସଜାତ କନ୍ୟା ସହିତ ମଧ୍ୟ ଏକତ୍ର ଅବସ୍ଥାନ ଚେଷ୍ଟା ପରିତ୍ୟାଗ କରିବେ ଯେପର୍ଯ୍ୟନ୍ତ ଜୀବ ସ୍ୱରୂପ ସାକ୍ଷାତକାର ଦ୍ୱାରା ଦେହେନ୍ଦ୍ରିୟ ସୁଖ ପ୍ରବୃତ୍ତିକୁ ବିକୃତ ସୁଖାବାସ ବୋଲି ବିବେଚନା କରି ଅନର୍ଥମୁକ୍ତ ନ ହେଇଛି ସେ ପର୍ଯ୍ୟନ୍ତ ସାଧନାବସ୍ଥାରେ ସ୍ତ୍ରୀ ପୁରୁଷ ଭେଦ ଜ୍ଞାନ ଠାରୁ ବିରତ ହୋଇ ଭୋକ୍ତୃବୁଦ୍ଧିରେ ପରସ୍ପର ସମ୍ଭୋଗାର୍ଥେ ଐକ୍ୟବୁଦ୍ଧି କରିବେ ନା ଯେହେତୁ ସେହି ଜରିଆ ଭୋକ୍ତୃବୁଦ୍ଧିରୁ ବୁଦ୍ଧି ବିପର୍ଯ୍ୟୟ ଭୋକ୍ତୃ ଅଭିମାନୀ ଭୋଗ୍ୟବୁଦ୍ଧି ଜନ୍ମେ ସୁତରାଂ ଅଦ୍ୟ ଜ୍ଞାନ ଅନୁଶୀଳନ ଦ୍ୱାରା କ୍ରମଶଃ ଜରିଅ ଦେଇଥିବା ଭୋଗ୍ୟବୁଦ୍ଧି ଦୂର କରିବେ କି ଗୃହସ୍ଥ କି ତ୍ୟକ୍ତ ଗୃହ ଯଦି ସମସ୍ତଙ୍କ ପାଇଁ ଏ କଥା କୁହାଯାଉଛି ସମସ୍ତଙ୍କ ପାଇଁ ଏ ଧର୍ମ କଥିତ ହୋଇଅଛି ଏଇ କଥା କୁହାଯାଉଛି ପୁନଶ୍ଚ ଚତୁର୍ଦ୍ଦଶ ଅଧ୍ୟାୟ ଏଇ ଚତୁର୍ଦ୍ଦଶ ଅଧ୍ୟାୟ ହଁ ଇଏ ଚାଲିଛି ବର୍ତ୍ତମାନ ଆମର ହଁ ସେ ଶ୍ଳୋକ ଜୟାଦର୍ଥେ ସ୍ୱାନ୍ ପ୍ରାଣ ହନ୍ୟାତର ଗୁରୁ ତସ୍ୟାଂ ସ୍ୱତୁ ଶ୍ରିୟଙ୍ଗୟା ଜସ୍ତେ ନହି ଅଜିତ ଜିତ କୃମି ବେଡ଼େ ଭସ୍ମ ନିଷ୍ଠାନ୍ତ କୁଏଦଂ ତୁଚ୍ଛଂ କଳେ ବରଂ କୋହ ତଦୀୟ ରଥି ଭାର୍ଯ୍ୟା କ୍ୱାୟଂ ଆତ୍ମା ନ ଭସ୍ଛଦି ପରବର୍ତ୍ତୀ ଶ୍ଳୋକ କହିବେ ତା ପରବର୍ତ୍ତୀ ଶ୍ଳୋକ ଆସିବ ନବାସ୍ଛଦି ଏ ପରବର୍ତ୍ତୀ ଶ୍ଳୋକ ଆସିବ ଯେଉଁ ବ୍ୟକ୍ତି ପ୍ରାଣାଧିକ ପ୍ରିୟ ଆତ୍ମା ସ୍ତ୍ରୀ ପ୍ରତି ଭକ୍ତୃବୁଦ୍ଧି ପରିତ୍ୟାଗ କରେ ସେ ନିଶ୍ଚୟ ଭଗବାନ ଶ୍ରୀ ଅଜିତଙ୍କୁ ଜୟ କରେ ଅନ୍ତିମେ ଯେ କୃମି ବିଷ୍ଠା ଭସ୍ମରେ ପରିଯିବ ସାନ ଯୋଗ୍ୟ ତୁଚ୍ଛ ଦେହ ସେ କେଉଁଠି ରହିବ ଏଇ ଦେହ ନିମିତ୍ତ ଯାହା ସହିତ ସଙ୍ଗ ହୁଏ ସେହି ସେ ସ୍ତ୍ରୀ କାହିଁ ପୁଣି ପରମ ମହାନ ସତ୍ୟ ସନାତନ ଆତ୍ମା ବା କାହିଁ ଏ ପରବର୍ତ୍ତୀ କଥା କହିବେ ସେଥିପାଇଁ ଏ ଉପଦେଶ ଦିଆଯାଉଛି ପଞ୍ଚଦଶ ଅଧ୍ୟାୟରେ ମଧ୍ୟ ଆସିବ ସେଇ କଥା ଅଷ୍ଟାଦଶ ଶ୍ଳୋକରେ ଏଇ ସପ୍ତମ ସ୍କନ୍ଦର ନାରଦ ମୁନି କହିବେ ସନ୍ତୁଷ୍ଟ କେନ ବା ରାଜନ୍ନ ବର୍ତ୍ତେ ତାପି ବାରିଣା ଔପସ୍ଥ ଯେହ କାପୁଣ୍ୟା ଗୃହପାଳା ୟଥେଜନ ହେ ରାଜନ୍ ଯେ ଆତ୍ମାରାମ ସେ କେବଳ ଜଳପାନ କରି ହିଁ ସନ୍ତୁଷ୍ଟ ହୋଇପାରେ କିନ୍ତୁ ଜୁହା ଉପସ୍ଥ ଇନ୍ଦ୍ରିୟ ବେଗ ଦ୍ୱାରା ବସୀଭୂତ ହୋଇଥିବା କାମିକ ବ୍ୟକ୍ତି କୁକୁର ପରି ଇତସ୍ତତ ଘୁରି ବୁଲିଥାଏ ବହୁ ପ୍ରସଙ୍ଗ ଏ ପ୍ରକାର ଅଛି ପୁନଶ୍ଚ ଉର୍ବଶୀ ପୁରୁର ବା ବୃତ୍ତାନ୍ତ ପ୍ରସଙ୍ଗରେ ମଧ୍ୟ ସେଇ କଥା ଅଛି ସ୍ତ୍ରୀ ଜୀବିତ ପୁରୁର ବା ପ୍ରତି ଉର୍ବଶୀ ନିଜେ କହିଛି ମା ମୃଥା ପୁରୁଷ ସିତ୍ତଂ ମା ସ୍ମ ତ୍ୱା ଦୁର୍ଭୃ କାହିମି କଳାପି ସକ୍ଷମ ନ ବୈ ସ୍ତ୍ରୀ ନା ବୃକାଣ ହୃଦୟ ଯଥା ସ୍ତ୍ରୀ ହି ଅକରୁଣା କ୍ରୁରା ଦୁର୍ମସାହ ପ୍ରିୟ ସାହା ସାହା ଘୃନ୍ତି ଜଳ ପାର୍ଥେ ଅପି ବିଶ୍ରବ୍ଧମ ପ୍ରତି ଭ୍ରାତରଙ୍ଗ ପିଉତ ସେଇ କଥା କୁହାଯାଉଛି ବିଧାୟାଳିକ ବିଶ୍ରମ୍ଭଙ୍ଗ ଗୀସୁ ତ୍ୟକ୍ତ ସହୃଦା ନବଂ ନବଂ ଅଭିଶ୍ୟ संत्य पुश्चल्य स्वैर वृत्तय रूपसी कहते स्त्रीजित पूर्ववान ए राजन तुम्हें मर ना ए समस्त व्याघ्री जपरी तुम भक्षण न करती स्त्री मान को व्याघ्री कह जा अर्थात तुम्हें कामवश हो ना व्याघ्री हृदय तुल्य स्त्री लोक मान हृदय अत्यंत कर्कश तेणु से मानकर सख्य भाव स्थायी नुहे रमणीगण से मानकर प्रियतम निमित्त सर्वकार्य साहसिनी एपरिकी से मानकर सुख निमित्त निज पति भ्राता को मध्य विनाश करता ऐसे कथा टी कर विश्वस्त जो मैंने नव नव पर पुरुष अभिलाषवती पुष्चरी स्वेच्छाचारिणी से संपूर्ण सौहार्द वर्जन कर वशीभूत मूढ़लोक मान निकट अलिक विश्वास उत्पादन करती तेणु इमानक अवसरे पड़ना पुनस्त मात्रा सोस्रा दुहित्रा वा नाभिविक्ता सनो भवेत बलवान इंद्र ग्राम विद्वान सभी कसति सेतिपाई इंद्र गुड़ी अपनी बलवान जे विद्वान व्यक्ति मध्य आकर्षण करती सेतिपाई तुम्हारो माता हुंतु बा दुहिता हुंतु बा भग्नी हुंतु इमानक सहित एक आसन रे एकांत स्थान रे उपवेश करबा उचित हे चेतावनी दिया सो जजाति मध्य देव मध्य कही नवम स्कंद भागवत देवजानी प्रति उक्ति अच्छी जत् प्रदीप बांबी जब हिरण्यम पशवस्त्रे न दुहंती मन प्रति पुरुष काम हतस्य कामाशक्त पुरुष जे से पृथ्वी रे सब जिनिष अर्थात धान चाउल गहम जब बाली आदि समस्त खाद्य शस्य स्वर्ण रौप्य आदि समस्त धातु समस्त पशुपक्षी और सब स्त्री लोक पाइले सुधा कदापि तृप्त हे ना कहीं ताक तृप्ति प्रदान अतृप्त काम अतृप्त काम अवितृप्त काम कर्माणि लोभात अवितृप्त काम ये प्रकार से वेरी डिफिकल्ट त्याग करवा बड़ कष्ट व्यापार दुर्भ व्यापार जदि कहीं सौभाग्यवान व्यक्ति त्याग करा तो से अजित जित हम से आसक्ति चोरी आसक्त हम कृष्ण पदार बिंदर से अजित जे कृष्ण ताकू से जीणी जापार नचे पार्टी कथा।